ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ବିଶ୍ୱରେ ଦେଖାଦେଇଥିବା ଅନିୟମିତତା ଭାରତକୁ ତା'ର ଲକ୍ଷ୍ୟରୁ ଦୂର କରିପାରିନାହିଁ, ବରଂ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହେବ ବିଶ୍ୱ ଖାଦ୍ୟମେଳା 2025। 91 ଦେଶର 150 ସ୍ଥାନରେ ସରକାର ଆୟୋଜନ କରୁଛନ୍ତି ବିକଶିତ ଭାରତ ଦୌଡ଼। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆସନ୍ତାକାଲି ପ୍ରଦାନ କରାଯିବ ସମ୍ମାନଜନକ ଜାତୀୟ ଭୂବିଜ୍ଞାନ ପୁରସ୍କାର। ଏବଂ ଏସିଆ କପ୍ T20 କ୍ରିକେଟରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱରେ ଅନିଶ୍ଚିତତା ଏବଂ ସମସ୍ୟା ଲାଗି ରହିଥିବା ବେଳେ ଭାରତ ତା'ର ବିକାଶଧାରା ଜାରି ରଖିଛି। ଆଜି ଉତ୍ତରପ୍ରଦେଶରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ଅନିୟମିତତା ଭାରତକୁ ତା'ର ଲକ୍ଷ୍ୟରୁ ଦୂର କରିପାରିନାହିଁ, ବରଂ ଭାରତ ପାଇଁ ଏହା ଏକ ନୂଆ ସୁଯୋଗ ଓ ନୂଆ ଦିଗ ସୃଷ୍ଟି କରିଛି। ବିଶ୍ୱର ଅନିୟମିତତା ମଧ୍ୟରେ ଭାରତ ତା'ର ମୂଳଦୁଆକୁ ସୁଦୃଢ଼ କରିଛି, ଯେଉଁଥିରେ ଆତ୍ମନିର୍ଭର ଭାରତର ମନ୍ତ୍ର ସାକାର ହେବାରେ ଲାଗିଛି। ସେ କହିଛନ୍ତି, ଭାରତ ନିଶ୍ଚିତ ଭାବେ ଆତ୍ମନିର୍ଭରଶୀଳ ହେବ। ଭାରତରେ ଯେଉଁସବୁ ସାମଗ୍ରୀ ଓ ବସ୍ତୁ ଉତ୍ପାଦନ କରାଯାଇପାରିବ ତାହା ନିଶ୍ଚିତ ଭାବେ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ମେକ୍ ଇନ୍ ଇଣ୍ଡିଆ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ଏବଂ ଦେଶରେ ଚିପ୍ସଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ନିର୍ମାଣ କରିବା ଲାଗି ସଂକଳ୍ପ ନେଇଛନ୍ତି।
ଆଜ ସରକାର ମେକ୍ ଇନ୍ ଇଣ୍ଡିଆ ପର ମାନୁଫ୍ୟାକ୍ଚରିଂ ପର କିତନା ବଲ ଦେ ରହେ ହୈ। ହମ ଚିପ୍ ସେ ଶିପ୍ ତକ ଭାରତ ମେ ବନାନା ଚାହତେ ହୈ ଔର ଇସଲିଏ ଆପକି ଇଜ୍ ଅଫ୍ ଡୁଇଙ୍ଗ ବିଜନେସ କେ ଲିଏ ହମ ଲଗାତାର କାମ କର ରହେ ହୈ। ସରକାର ନେ 40,000 ସେ ଜ୍ୟାଦା କମ୍ପ୍ଲାଏନ୍ସ ଖତମ କିଏ ହୈ।
ପ୍ରଧାନମନ୍ତ୍ରୀ କହିଛନ୍ତି, ରୁଷ ସହଯୋଗରେ ସ୍ଥାପନ କରାଯାଇଥିବା ଫ୍ୟାକ୍ଟ୍ରିରେ ଖୁବ୍ ଶୀଘ୍ର 1-203 ରାଇଫଲ ଉତ୍ପାଦନ କରାଯିବ। ଉତ୍ତରପ୍ରଦେଶରେ ପ୍ରତିରକ୍ଷା କରିଡରର ବିକାଶ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇସାରିଛି।
2200 से अधिक एग्जीबिटर अपने प्रोडक्ट और सर्विसेज का प्रदर्शन कर रहे हैं। इस बार ट्रेड शो का कंट्री पार्टनर रूस है, यानी इस ट्रेड शो में हम एक टाइम टेस्टेड पार्टनरशिप को और भी मजबूत कर रहे हैं।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ୟୁପିଆଇ, ଆଧାର ଏବଂ ଡିଜିଲକର ଭଳି ପ୍ଲାଟଫର୍ମ ସୃଷ୍ଟି କରିଛି, ଯାହାର ଲାଭ ସମସ୍ତ ଜନସାଧାରଣ ପାଇପାରୁଛନ୍ତି। ସେ କହିଛନ୍ତି, ଏହାର ଅର୍ଥ ହେଉଛି ସମସ୍ତଙ୍କର ବିକାଶରେ ହିଁ ଦେଶର ବିକାଶ। ଶ୍ରୀ ମୋଦି କହିଛନ୍ତି, ସରକାର ଇ ମାର୍କେଟ୍ ପ୍ଲେସ୍ ଜେମ୍ ପୋର୍ଟାଲ୍ ଜରିଆରେ 25 ଲକ୍ଷ ବିକ୍ରେତା ଏବଂ ସେବା ପ୍ରଦାନକାରୀ ସରକାରଙ୍କୁ ବିଭିନ୍ନ ଦ୍ରବ୍ୟ ବିକ୍ରୟ କରୁଛନ୍ତି। ସେ କହିଛନ୍ତି, କ୍ଷୁଦ୍ର ଦୋକାନୀ ଏବଂ ବ୍ୟବସାୟୀମାନେ ମଧ୍ୟ ଏହି ପୋର୍ଟାଲ୍ ଜରିଆରେ ବିଭିନ୍ନ ସାମଗ୍ରୀ ଓ ସେବା ବିକ୍ରୟ କରିପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଦ୍ରୁତ ଗତିରେ ଅଗ୍ରସର ହେଉଛି।
ଫିନ୍ଟେକ୍ ସେକ୍ଟର କି ବହୁତ ଚର୍ଚ୍ଚା ହେ। ଇସ୍ ଫିନ୍ଟେକ୍ ସେକ୍ଟର କି ସବସେ ଖାସ୍ ବାତ୍ ହେ କି ଇସ୍ନେ ସମାବେଶୀ ବିକାଶ କୋ ଇନ୍କ୍ଲୁଜିଭ ଡେଭଲପମେଣ୍ଟ କୋ ବହୁତ ତାକତ ଦି ହେ। ଭାରତ ନେ ଏସେ ଓପନ ପ୍ଲେଟଫର୍ମ ବନାଏ ଜୋ ସବକୋ ସାଥ ଲେକର ଚଲତେ ହେ। UPI, आधार ये हर किसी को मौका दे रहे हैं, यानी प्लेटफॉर्म फॉर ऑल।
ପ୍ରଧାନମନ୍ତ୍ରୀ କହିଛନ୍ତି, ଜିଏସ୍ଟି ହ୍ରାସ ଯୋଗୁଁ ଏବଂ ଏଥିରେ ପଞ୍ଜୀକରଣ କରିବା ପ୍ରକ୍ରିୟାକୁ ସରଳ କରାଯିବା ପରେ ପ୍ରତ୍ୟେକ କ୍ଷେତ୍ରରେ ଏହା ଲାଭ ପ୍ରଦାନ କରୁଛି। ଆଜିର ବିଶ୍ୱ ବାଣିଜ୍ୟ ମେଳାରେ 2200ରୁ ଅଧିକ ସଂସ୍ଥା ସେମାନଙ୍କର ସାମଗ୍ରୀ ଏବଂ ସେବାର ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ସନ୍ଧ୍ୟାରେ ବିଶ୍ୱ ଖାଦ୍ୟମେଳା 2025କୁ ଉଦ୍ଘାଟନ କରିବେ। ଏହି ଚାରିଦିନିଆ ମେଳାରେ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପୋଷଣଯୁକ୍ତ ଖାଦ୍ୟ ଉତ୍ପାଦନ ଉପରେ ପ୍ରଦର୍ଶନ କରାଯିବ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଶରେ ଘଟିଥିବା ବିକାଶ ଏବଂ ଏ କ୍ଷେତ୍ରରେ ପୁଞ୍ଜିନିବେଶ ଓ ଆନ୍ତର୍ଜାତିକ ସ୍ତରରେ ସହଯୋଗ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ। ଏହି ଖାଦ୍ୟ ସମ୍ମିଳନୀରେ 21ଟିରୁ ଅଧିକ ଦେଶ ଏବଂ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ବିଭାଗଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ 26,000 ହିତାଧିକାରୀଙ୍କୁ 770 କୋଟି ଟଙ୍କାରୁ ଅଧିକ କ୍ରେଡିଟ୍ ଲିଙ୍କ୍ଡ ସହାୟତା ପ୍ରଦାନ କରିବେ। ସମ୍ମିଳନୀରେ ଅନେକଗୁଡ଼ିଏ ଗୋଲଟେବୁଲ୍ ଆଲୋଚନା, ବୈଷୟିକ ଅଧିବେଶନ ଓ ପାରସ୍କରିକ ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ ସେବା ପର୍ବ ଅବସରରେ 91 ଦେଶର 150 ସ୍ଥାନରେ ବିକଶିତ ଭାରତ ଦୌଡ଼ 2025 ଆୟୋଜନ କରୁଛି। ପ୍ରଥମ ଥର ଲାଗି ଦେଶ ବାହାରେ ମଧ୍ୟ ଏହିଭଳି ଦୌଡ଼ ଆୟୋଜନ କରାଯାଇ ଦେଶ ଗଠନରେ ବ୍ରତୀ ହେବା ଲାଗି ସଚେତନତା ସୃଷ୍ଟି କରାଯାଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଦେଶ ପାଇଁ ସେବା ଦୌଡ଼ ଶୀର୍ଷକରେ 3-5 କିଲୋମିଟର ପର୍ଯ୍ୟନ୍ତ ବିକଶିତ ଭାରତ ଦୌଡ଼ ଆୟୋଜନ କରାଯାଉଛି। ସୂଚନା ଅନୁଯାୟୀ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ସମେତ ବିଭିନ୍ନ ଦେଶର ପ୍ରସିଦ୍ଧ ସ୍ଥାନଗୁଡ଼ିକରେ ଏହି ଦୌଡ଼ ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ବିଶେଷକରି ଛାତ୍ର ବୃତ୍ତିଗତ ଏବଂ ଅନ୍ୟମାନଙ୍କୁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସଚେତନତା ସୃଷ୍ଟି କରିବା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ସମ୍ମାନଜନକ ଜାତୀୟ ଭୂବିଜ୍ଞାନ ପୁରସ୍କାର 2024 ପ୍ରଦାନ କରିବେ। ଭୂବିଜ୍ଞାନ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବିଭିନ୍ନ ପୁରସ୍କାର ମଧ୍ୟରେ ଏହି ପୁରସ୍କାର ଅତ୍ୟନ୍ତ ପୁରାତନ। ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଭୂବିଜ୍ଞାନ କ୍ଷେତ୍ରରେ ଅବଦାନ ରଖିଥିବା ଏବଂ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା। ପ୍ରତ୍ୟେକ ବର୍ଷ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ୱାରା 3ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଉଛି ଜାତୀୟ ଭୂବିଜ୍ଞାନ ଜୀବନବ୍ୟାପୀ ସାଧନା ପୁରସ୍କାର, ଜାତୀୟ ଭୂବିଜ୍ଞାନ ପୁରସ୍କାର ଏବଂ ଜାତୀୟ ଯୁବ ଭୂବିଜ୍ଞାନୀ ପୁରସ୍କାର। ଆସନ୍ତାକାଲି ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଗସ୍ତରେ ଉତ୍ତରପ୍ରଦେଶର ବୃନ୍ଦାବନ ଯାତ୍ରା କରିଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉତ୍ତରପ୍ରଦେଶର ବୃନ୍ଦାବନ ରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ରାଷ୍ଟ୍ରପତି ପହଞ୍ଚିବା ପରେ ଉତ୍ତରପ୍ରଦେଶର ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଚୌଧୁରୀ ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଧିବନଠାରେ ଥିବା ଶ୍ରୀ ବାଙ୍କେ ବିହାରୀ ମନ୍ଦିର ଓ କୁବ୍ଜା କୃଷ୍ଣ ମନ୍ଦିର ଏବଂ ସୁଦାମା କୁଟିରେ ପୂଜାର୍ଚ୍ଚନା କରିବେ। ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ମଧ୍ୟ ରାଷ୍ଟ୍ରପତି ଦର୍ଶନ ଓ ପୂଜା କରିବେ ବୋଲି ସୂଚନା ମିଳିଛି। ସେବା ଓ ସୁଶାସନର 11 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀରୁ ପ୍ରସାରିତ ହେଉଥିବା ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବର 4ର୍ଥ ଅଧ୍ୟାୟ ଆଜି ପ୍ରସାରିତ ହେବ। ଆଜି ଅପରାହ୍ନ 3:10ରେ 100.1 MHz FM ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବର 4ର୍ଥ ଅଧ୍ୟାୟର ବିଷୟବସ୍ତୁ ରହିଛି ମୃତ୍ତିକାରୁ ସଫଳତା ଯାଏ କୃଷି ଓ କୃଷକଙ୍କୁ ସଶକ୍ତ କରିବା। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ପ୍ରତିରକ୍ଷା ଉତ୍କର୍ଷତା ପାଇଁ କିଭଳି ଭାରତର ପ୍ରତିରକ୍ଷା ନବସୃଜନ ଆଜି ବିଶ୍ୱସ୍ତରୀୟ ହୋଇପାରିଛି। ନରେନ୍ଦ୍ର ମୋଦି ସରକାର ଗତ 11 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ଉପରେ ଧ୍ୟାନ ଦେଇଛନ୍ତି। ପ୍ରତିରକ୍ଷା ଉତ୍କର୍ଷତା ପାଇଁ 2018 ଆରମ୍ଭ କରାଯାଇଥିବା ଆଇଡେକ୍ସ ଉଦ୍ୟମ ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଇକୋସିଷ୍ଟମ ସୃଷ୍ଟି କରିବା ସହିତ ନବସୃଜନକୁ ପ୍ରୋହାହିତ କରୁଛି। ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ବିକାଶକୁ ଉତ୍ସାହିତ କରିବା ଲାଗି ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟଅପ୍ଗୁଡ଼ିକୁ ସରକାର ସୁଯୋଗ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାବଳୀପୁରମ୍ରେ ପ୍ରତିରକ୍ଷା ସମ୍ମିଳନୀ ଉଦ୍ଘାଟନ କରି ଏବଂ ଆଇଡେକ୍ସ ମାଧ୍ୟମରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି
କି ଲକ୍ଷ୍ୟ ତକ୍ ପହଞ୍ଚେଙ୍ଗ କେ ଲିଏ ଜୈସେ ହି ହମ୍ ପହଲା କଦମ ଉଠାତେ ହୈଁ ରାସ୍ତେ ଅପନେ ଆପ ବନତେ ଚଲେ ଜାତେ ହୈଁ। ଭାରତ ମେ ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଙ୍ଗ ଇକୋସିଷ୍ଟମ ନଇ ଉଚାଇୟାଁ ଛୁ ରହା ହୈ। 10 ସାଲ ପହଲେ ଅଗର ହମନେ ଠୋସ କଦମ ନହିଁ ଉଠାଏ ହୋତେ ତୋ ଆଜ ଇସ୍ ମଞ୍ଜିଲ ପର ପହଞ୍ଚନା ଅସମ୍ଭବ ହି ଥା। ତବ ତୋ କୋଇ କଳ୍ପନା ବି ନହିଁ କର ପାତା ଥା କି ଭାରତ ମେ ଇତନେ ବଡେ ପୈମାନେ ପର ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଂ ହୋ ସକ୍ତି ହୈ।
ପ୍ରତିରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବୃଦ୍ଧି ନିମନ୍ତେ ସରକାର 1,50,00,000 ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି ହୋଇଛି। ଏସିଆ କପ୍ T20 କ୍ରିକେଟରେ ଆଜି ସୁପର 4 ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8:00 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ଭାରତ ସହ ଫାଇନାଲ୍ ମ୍ୟାଚ୍ ଖେଳିବ। ଗତକାଲି ସୁପର 4 ପର୍ଯ୍ୟାୟରେ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 41 ରନ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ବିଶ୍ୱରେ ଦେଖାଦେଇଥିବା ଅନିୟମିତତା ଭାରତକୁ ତା'ର ଲକ୍ଷ୍ୟରୁ ଦୂର କରିପାରି ନାହିଁ ବରଂ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହେବ ବିଶ୍ୱ ଖାଦ୍ୟମେଳା 2025। 91 ଦେଶର 150 ସ୍ଥାନରେ ସରକାର ଆୟୋଜନ କରୁଛନ୍ତି ବିକଶିତ ଭାରତ ଦୌଡ଼। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆସନ୍ତାକାଲି ପ୍ରଦାନ କରାଯିବ ସମ୍ମାନଜନକ ଜାତୀୟ ଭୂବିଜ୍ଞାନ ପୁରସ୍କାର। ଏବଂ ଏସିଆ କପ୍ T20 କ୍ରିକେଟରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କଲା ଭାରତ। ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।